ହ୍ୟାଲୋ ଡକ୍ଟର ବନ୍ଧୁ ନମସ୍କାର, ମୁଁ ଚୌପଡ଼ା ଗ୍ରାମରୁ ମୀନା କହୁଛି। ମୁଁ କିଛି କହିବାକୁ ଚାହୁଁଛି। ପାନ, ଗୁଟା, ମଦ, ଫସଲ ଆଉ କି ଇଂରାଜୀ ଫିଙ୍ଗି ଅନ୍ୟତ୍ର ଯାହା ଅଛି ନା, କିଛି ବି ଆପଣ ମାନେ ଖାଆନ୍ତୁ ନାହିଁ। ଖାସ କରି ମୁଁ ଜେଣ୍ଟସ ମାନଙ୍କୁ କହୁଛି, କାହିଁକିନା ସେସବୁ ଖାଇବାରେ ବିପଦ ଅଛି। ଆମ ଦାନ୍ତ ନଷ୍ଟ, ସେମାନଙ୍କ ଦାନ୍ତ ନଷ୍ଟ ହେଉଛି ଆଉ କି ଦେହ ପାଇଁ କିଛି ବିପଦ। ଆପଣ ମାନେ ମ୍ୟାରେଜ କି ବାପା ମା ସ୍ତ୍ରୀ ପିଲା ଛୁଆଙ୍କୁ ଭତେରେ କିଛି ଖରାପ କାମ କରୁଛନ୍ତି, କାହିଁକି ନା ମଦ ମଦ ଗୁଟ୍କା ଚପଲ ପାନରେ କିଛିଟା ଲୋକ ମରି ବି ଯାଉଛନ୍ତି, ବହୁତ ଲୋକ ମରି ଯାଉଛନ୍ତି। ମୁଁ ସେଥିପାଇଁ କହିବାକୁ ଚାହୁଁଛି, ସେସବୁରେ ବିପଦ ଅଛି, ସେସବୁ ଖାଆନ୍ତୁନି। ଭଲ ପିଲା ହୁଅନ୍ତୁ, ଆପଣ ମାନେ ରୋଜଗାର କରୁଛନ୍ତି, ରୋଜଗାର କାହା ପାଇଁ କରୁଛନ୍ତି? ନିଜ ସ୍ତ୍ରୀ ପିଲା ପାଇଁ, ମା ବାପାଙ୍କ ପାଇଁ, ପିଲା ଛୁଆଙ୍କ ପାଇଁ ରୋଜଗାର କରୁଛନ୍ତି। ଯଦି ପିଲା ଛୁଆଙ୍କ ପାଇଁ ରୋଜଗାର କରୁଛନ୍ତି, ପିଲା ଛୁଆଙ୍କୁ ଖାଇବାକୁ ଦିଅନ୍ତୁ, ଆପଣ ଯଦି ବଞ୍ଚିବାକୁ ଦିଅନ୍ତୁ। ଯେମିତି ଯଦି ପାନ, ସିଗାରେଟ, ମଦ, ଗୁଟ୍କା, ଫୁଟକା ଯଦି ଖାଇବେ, ତାହେଲେ ନିଶ୍ଚିନ୍ତ ବିପଦ ଆପଣଙ୍କ ପାଇଁ ଆସିବ, ଆଉ ଆପଣ ଆପଣଙ୍କ ପିଲାମାନଙ୍କୁ ହରେଇ ବସିବେ, ଆପଣଙ୍କ ବାପା ମାଆଙ୍କୁ ହରେଇ ବସିବେ। ଆପଣଙ୍କ ସେଟା ଭଲ ଲାଗୁଛି? ଯଦି ଆପଣ ସେସବୁ ଚାହୁଁନାହାନ୍ତି, ତାହେଲେ ଏସବୁ ଛାଡ଼ନ୍ତୁ। ଏସବୁ ଖାଇଲେ ଦେହ ପାଇଁ କ୍ଷତିକାରକ। ଆପଣ ନିଜେ ନିଜେ କଣ ପାଇଁ ନିଜ ଦେହକୁ କ୍ଷତିକାରକ ଆଣୁଛନ୍ତି? ନିଜେ ବଞ୍ଚିଲେ ସବୁ କିଛି କରିହବ, ମଦ ଫଦ ଛାଡିଲେ କଣ ଆପଣ ଦୁନିଆରେ ବଞ୍ଚିପାରିବେନି? ବହୁତ ଲୋକ ଅଛନ୍ତି ଏ ଦୁନିଆରେ ପାନ, ମଦ କି ଗୁଟ୍କା ଚପଲ ଇଂରାଜୀ ଖାଉନାହାନ୍ତି, ତାହେଲେ ଆପଣ ମାନେ କଣ ପାଇଁ ଖାଉଛନ୍ତି? ଏଇଟା ମୁଁ ଦୁନିଆକୁ ଜଣେଇବା ପାଇଁ ଚାହୁଁଛି, ଏସବୁ କେହି ଖାଆନ୍ତୁ ନାହିଁ। ଭଗବାନ ଦେଇଛନ୍ତି ମଣିଷ ଜୀବନ 100 ବର୍ଷ ପାଇଁ, 100 ବର୍ଷ ପାଇଁ ମଣିଷ ଜୀବନ ଦେଇଛନ୍ତି। ସେତିକି ବର୍ଷ ଭିତରେ, ସେତିକି ସମୟ ଭିତରେ ଆପଣ ମାନେ ଖାଇ ପିଇ ବଞ୍ଚି ରହିଲେ